ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, କୃଷି ହେଉଛି ଭାରତର ଅର୍ଥନୀତିର ମେରୁଦଣ୍ଡ ଏବଂ କୃଷକମାନେ ଏହାର ଆତ୍ମା। ବିକଶିତ କୃଷି ସଂକଳ୍ପ ଅଭିଯାନର ଶୁଭାରମ୍ଭ କରି କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ଗ୍ରାମୀଣ ମହିଳାଙ୍କର ସ୍ଥାୟୀ ବିକାଶର ରଣନୀତି ପାଲଟିଛି ଲକ୍ଷ୍ୟପତି ଦିଦି ଯୋଜନା, କହିଲେ ମୁଖ୍ୟମନ୍ତ୍ରୀ। କୃତ୍ରିମ ବୁଦ୍ଧିମତା ଆଧାରିତ ନୀତି ପ୍ରବର୍ତ୍ତନ ଓଡ଼ିଶାରେ ହେଲା ଦେଶର ପ୍ରଥମ ରାଜ୍ୟ। ଏବଂ ଶୀତଳଷଷ୍ଠୀ ଯାତ୍ରାକୁ ନେଇ ସମ୍ବଲପୁର ସହର ଚଳଚଞ୍ଚଳ। କୃଷି ବୈଜ୍ଞାନିକମାନେ ପରୀକ୍ଷଣ କେନ୍ଦ୍ରରୁ ବାହାରି ଗ୍ରାମାଞ୍ଚଳର ଚାଷୀଙ୍କୁ ସହଯୋଗ କରିବେ ବୋଲି କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। କେନ୍ଦ୍ର ସରକାରଙ୍କ ବିକଶିତ କୃଷି ସଂକଳ୍ପ ଅଭିଯାନକୁ ଆଜି ପୁରୀର ସାକ୍ଷୀଗୋପାଳଠାରେ ଶୁଭାରମ୍ଭ କରି ଶ୍ରୀ ଚୌହାନ କହିଛନ୍ତି, କୃଷି ଭାରତୀୟ ଅର୍ଥନୀତିର ମେରୁଦଣ୍ଡ ଏବଂ କୃଷକମାନେ ଏହାର ଆତ୍ମା। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କୃଷକଙ୍କୁ ବୈଜ୍ଞାନିକମାନଙ୍କ ସହ ସିଧାସଳଖ ଆଲୋଚନାରେ ଭାଗ ନେବା ପାଇଁ ଆହ୍ୱାନ ଦେଇଛନ୍ତି। କୃଷି ବୈଜ୍ଞାନିକଙ୍କ ସହ ଚାଷୀ ଭାଇଭଉଣୀମାନେ ସିଧାସଳଖ ଆଲୋଚନା କଲେ ସ୍ମାର୍ଟ କୃଷିକୁ ପ୍ରୋହାହିତ କରି କୃଷି ଅର୍ଥନୀତିକୁ ତ୍ୱରାନ୍ୱିତ କରାଯାଇପାରିବ ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି।
ଉତ୍ପାଦନ କି ଆକଡେ ବଗର ମେ ଆପକୋ ବତାଉ, ଇସ ସାଲ 3,539.59 ଲକ୍ଷ ମିଟ୍ରିକ ଟନ ଖାଦ୍ୟାନ୍ନ ହୁଆ ହେ। ପିଛଲେ ସାଲ ସେ 216.61 ଲକ୍ଷ ମିଟ୍ରିକ ଟନ ଜ୍ୟାଦା। ଔର ଭାରତ କେବଳ ଭାରତ କେ ଜନତା କା ପେଟ ନହିଁ ଭରେଗା, ହମକୋ ଦୁନିଆ କା ଫୁଡ ବାସ୍କେଟ ବନନା ହେ। कई देशों को हम अनाज एक्सपोर्ट करेंगे, ये स्थिति पैदा करना। हमारा चावल, हमारा गेहूं, कोरापुट का जैविक चावल, अब ये चावल दुनिया में क्यों नहीं जाना, चावल उड़ीसा ही में नहीं रहे, दुनिया में जाए एक्सपोर्ट करें, ताकि दुनिया भी हमारा जगन्नाथ का भात खाए और बाहर से पैसा भी किसानों के पास आए।
କେନ୍ଦ୍ର କୃଷିମନ୍ତ୍ରୀ ଆଜି ସକାଳେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ଏହି ସମୟରେ କୃଷିରଥର ମଧ୍ୟ ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ବିଧାୟକ ଓମ୍ପ୍ରକାଶ ମିଶ୍ରଙ୍କ ସମେତ କୃଷି ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ମନ୍ତ୍ରୀ ଶ୍ରୀ ଚୌହାନ ଏକ ତ୍ରିରଙ୍ଗା ପଦଯାତ୍ରାରେ ସାମିଲ ହୋଇ ସଭାସ୍ଥଳକୁ ଯାଇଥିଲେ। ଏହାପରେ ଏକ୍ ପେଡ୍ ମା କେ ନାମ ଅଭିଯାନ ଅଧୀନ ଚାରାରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ସୂଚନାଯୋଗ୍ୟ, ଆସନ୍ତା ଜୁନ୍ ମାସ 12 ତାରିଖ ପର୍ଯ୍ୟନ୍ତ କୃଷି ସଂକଳ୍ପ ଯାତ୍ରା ସମ୍ପର୍କିତ କାର୍ଯ୍ୟକ୍ରମ ଦେଶର 20 ରାଜ୍ୟର 700 ଜିଲ୍ଲାରେ ଜାରି ରହିବ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ଚୌହାନ ସମ୍ପୃକ୍ତ ରାଜ୍ୟଗୁଡ଼ିକୁ ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି। ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁରଠାରେ ବିକଶିତ କୃଷି ସଂକଳ୍ପ ଅଭିଯାନ ଶୀର୍ଷକ 2 ରଥକୁ ବାଣିଜ୍ୟ, ପରିବହନ ଓ ଖଣି ବିଭାଗ ମନ୍ତ୍ରୀ ବିଭୂତିଭୂଷଣ ଜେନା ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ, ଆସିକା ସାଂସଦ ଅନିତା ଶୁଭଦର୍ଶିନୀ, ସ୍ଥାନୀୟ ବିଧାୟକଗଣ, ଜିଲ୍ଲାପାଳ ଏବଂ ଜିଲ୍ଲାସ୍ତରୀୟ ପଦାଧିକାରୀ ଉପସ୍ଥିତ ଥିଲେ। ଲକ୍ଷ୍ୟପତି ଦିଦି ଯୋଜନା ଏକ ଜନକଲ୍ୟାଣକାରୀ, ସମାବେଶୀ ଏବଂ ଗ୍ରାମୀଣ ମହିଳାଙ୍କ ସ୍ଥାୟୀ ବିକାଶର ରଣନୀତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଆଜି ମିଶନ ଶକ୍ତି ବିଭାଗ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀକୁ ଉଦ୍ଘାଟନ କରି ଶ୍ରୀ ମାଝୀ କହିଛନ୍ତି, ତୃଣମୂଳ ସ୍ତରରେ ପରିବର୍ତ୍ତନ ଆଣିବାରେ ଲକ୍ଷ୍ୟପତି ଦିଦିଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଗ୍ରାମୀଣ ମହିଳା ଉଦ୍ୟୋଗୀଙ୍କୁ ପ୍ରୋହାହନ ଦେବା ସହ ଦେଶର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକର ସଫଳତାକୁ ସମର୍ଥନ ଦେବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଶ୍ରୀ ମାଝୀ କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବାର୍ଷିକ 1,00,000 ଉର୍ଦ୍ଧ୍ୱ ଟଙ୍କା ଆୟ କରିଥିବା ଲକ୍ଷ୍ୟପତି ଦିଦିଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ସମ୍ମିଳନୀରେ ଦେଶର 25 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଲକ୍ଷ୍ୟପତି ଦିଦିଙ୍କ ସମେତ ସରକାରୀ ଅଧିକାରୀ, ଜାତିସଂଘ ପ୍ରତିଷ୍ଠାନ, ଜାତୀୟ ଗ୍ରାମୀଣ ଜୀବିକା ମିଶନ ଏବଂ ବିଭିନ୍ନ ରାଜ୍ୟ ଜୀବିକା ମିଶନର ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। କୋଭିଡ୍ ପରିସ୍ଥିତି ନେଇ ଭୟଭୀତ ନ ହେବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି। ରାଜ୍ୟରେ କୋଭିଡ୍ ପରିସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ବିବୃତ୍ତି ଉପରେ ଆଲୋକପାତ କରି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ସଂକ୍ରମଣ ସ୍ଥିତି ଉପରେ ସରକାର ନଜର ରଖିଛନ୍ତି ଏବଂ ଆବଶ୍ୟକ ସ୍ଥଳେ ଏଥିପାଇଁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯିବ। ରାଜ୍ୟରେ ଡେଙ୍ଗୁ ରୋଗର ପ୍ରାଦୁର୍ଭାବକୁ ମଧ୍ୟ ପ୍ରତିହତ କରିବା ଲାଗି ସରକାର ପଦକ୍ଷେପ ନେଉଛନ୍ତି ବୋଲି ସେ କହିଛନ୍ତି। କୃତ୍ରିମ ବୁଦ୍ଧିମତା ଆଧାରିତ ନୀତି ପ୍ରବର୍ତ୍ତନ କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ବୋଲି ସ୍ୱାସ୍ଥ୍ୟ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି। ବଜେଟ୍ରେ ଏଥିପାଇଁ 20 କୋଟି ଟଙ୍କା ଅନୁମୋଦନ କରାଯାଇଛି। ରାଜ୍ୟ କ୍ୟାବିନେଟ୍ରେ ଗତକାଲି କୃତ୍ରିମ ବୁଦ୍ଧିମତା ନୀତି 2025 ଅନୁମୋଦନ ପରିପ୍ରେକ୍ଷୀରେ ମନ୍ତ୍ରୀ ଡକ୍ଟର ମହାଲିଙ୍ଗ ଏହା କହିଛନ୍ତି। ଆବଶ୍ୟକ ପଡ଼ିଲେ ଏଥିପାଇଁ ଅଧିକ ଅର୍ଥ ବରାଦ କରାଯିବ ବୋଲି ସେ କହିଛନ୍ତି। ଏ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇବ ବୋଲି ଡକ୍ଟର ମହାଲିଙ୍ଗ ଆଶାବ୍ୟକ୍ତ କରିଛନ୍ତି। ସମ୍ବଲପୁରରେ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ପ୍ରାରମ୍ଭରେ ଗତକାଲି ରାତିରେ ନନ୍ଦପଡ଼ାର ବମ୍ବରଡ଼ ବାଲୁଙ୍କେଶ୍ୱର ବାବାଙ୍କ ଗୁଆଗୁଣ୍ଡା ବା ଦେବ ନିମନ୍ତ୍ରଣ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ଦେବଦେବ ମହାଦେବଙ୍କ ବିବାହ ପାଇଁ ବିମାନରେ ବିଜେ କରି ନୃସିଂହ ମହାପ୍ରଭୁ ପଟୁଆରରେ ଯାଇ ପଇତା ଗାମୁଛା ଗୁଆ ହଳଦୀ ମିଠା ଦେଇ ସହରର ବିଭିନ୍ନ ଦେବଦେବୀଙ୍କୁ ନିମନ୍ତ୍ରଣ କରିଛନ୍ତି। ଏହି କ୍ରମରେ ସହରର ଝାଡ଼ୁଆପଡ଼ା ମୁଦିପଡ଼ା ଏବଂ ବଡ଼ବଜାର ସମେତ ବିଭିନ୍ନ ପଡ଼ାର ଶୀତଳଷଷ୍ଠୀ ଯାତ୍ରା କମିଟିମାନଙ୍କର ପତ୍ରପିଣ୍ଡି ବା ନିର୍ବନ୍ଧ କାର୍ଯ୍ୟ ସମ୍ପନ୍ନ ହେବ। ଶନିବାର ରାତିରେ ଦେବବିବାହ ଏବଂ ରବିବାର ଦିନ ଯୁଗଳ ଦର୍ଶନ ଶୋଭାଯାତ୍ରା ଏବଂ ନଗର ପରିକ୍ରମା ସହିତ ସୋମବାର ଅପରାହ୍ନରେ ମହାଦେବ ଓ ମା ପାର୍ବତୀ ମନ୍ଦିର ପ୍ରତ୍ୟାବର୍ତ୍ତନ କରିବେ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ଭଦ୍ରକ ଜିଲ୍ଲା ଚାନ୍ଦପାଲି ବ୍ଲକ ଆରଡ଼ିର ପ୍ରସିଦ୍ଧ ବାବା ଆଖଣ୍ଡଳମଣିଙ୍କ ପୀଠରେ ଶିବ ବିବାହ ପାଇଁ ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସମସ୍ତ ଦେବଦେବୀଙ୍କୁ ମଙ୍ଗୁଳା ଗୁଆ ବଣ୍ଟନ କରାଯିବା ସହ ବନ୍ଧୁ ପରିଜନ ଏବଂ ଗ୍ରାମବାସୀଙ୍କୁ ନିମନ୍ତ୍ରଣ ପତ୍ର ବଣ୍ଟନ କରାଯାଇଛି। ଆସନ୍ତାକାଲି ଦେବଦମ୍ପତିଙ୍କ ମଙ୍ଗଳକୃତ୍ୟ ହେବ। ପରେ ଶନିବାର ଦିନ ବରଧରାଗମନ ଶୋଭାଯାତ୍ରା ଅନୁଷ୍ଠିତ ହେବ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ କାର୍ଯ୍ୟାଳୟରେ ଶ୍ରୀ ରଘୁନାଥଜୀଙ୍କ ମନ୍ଦିର ସମ୍ପର୍କିତ ସମସ୍ୟାକୁ ନେଇ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ପୂଜକ ଏବଂ ସୁଆର ସେବକଙ୍କ ପକ୍ଷରୁ ଦିଆଯାଇଥିବା ବିଭିନ୍ନ ପ୍ରସ୍ତାବ ଉପରେ ଜିଲ୍ଲା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଉପଜିଲ୍ଲାପାଳ କର୍ଣ୍ଣଦେବ ସମଦ୍ଦାଙ୍କର ଆଲୋଚନା କରିଥିଲେ। ପୂଜକ ଏବଂ ସୁଆର ସେବକଙ୍କ ଦୈନିକ ପ୍ରାପ୍ୟ 140 ଟଙ୍କାରୁ 500 ଟଙ୍କାକୁ ବୃଦ୍ଧି କରାଯିବାକୁ ନିଷ୍ପତ୍ତି ହୋଇଛି। ଏଥିସହ ସିଂହାସନର ରୂପା ଛାଉଣୀ ଏବଂ ଗମ୍ଭୀରା ଶୀତତାପ ନିୟନ୍ତ୍ରିତ ହେବା ନିମନ୍ତେ ସ୍ଥିର ହୋଇଥିବା ଜଣାପଡ଼ିଛି। ହୋମଗାର୍ଡ ପଦବୀ ପାଇଁ ଶାରୀରିକ ପରୀକ୍ଷା ସମୟରେ ଗଜପତି ଜିଲ୍ଲାରେ ଜଣେ ପ୍ରାର୍ଥୀଙ୍କର ମୃତ୍ୟୁ ହୋଇଛି। ଅନ୍ୟ 7 ଜଣ ଗୁରୁତର ଆହତଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ରାଶିପେଣ୍ଠଠାରେ ପଦ୍ମପୁର ପର୍ଯ୍ୟନ୍ତ 2 କିଲୋମିଟର ଦୌଡ଼ ପ୍ରତିଯୋଗିତା ଆଜି ସକାଳୁ ଆରମ୍ଭ ହୋଇଥିଲା। ଏହି ପ୍ରତିଯୋଗୀ ଦୌଡ଼କୁ ସଫଳତାର ସହ ସମ୍ପନ୍ନ କରିଥିଲେ ମଧ୍ୟ ହଠାତ୍ ସେଠାରେ ପଡ଼ିଯାଇଥିଲେ। ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯିବାରୁ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ନିକଟ ସମ୍ପର୍କୀୟଙ୍କୁ ସମବେଦନା ଜ୍ଞାପନ କରିବା ସହ 4 ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଗଞ୍ଜାମ ଜିଲ୍ଲା ଭିକରିପଲ୍ଲୀ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଛତ୍ରପୁର ଅତିରିକ୍ତ ଜିଲ୍ଲା ଜଜ୍ ତଥା ତାଲୁକ ଆଇନସେବା କମିଟି ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜାତୀୟ ଆଇନସେବା ପ୍ରାଧିକରଣ ଏବଂ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ଦ୍ୱାରା ଦିଆଯାଇଥିବା ବିଭିନ୍ନ ପ୍ରକାର ମାଗଣା ଆଇନସେବା ସମ୍ବନ୍ଧରେ ପଞ୍ଚାୟତର ଜନସାଧାରଣଙ୍କୁ ଅବଗତ କରାଯାଇଥିଲା। ସମ୍ମିଳନୀରେ ଜାତୀୟ ଆଇନସେବା ପ୍ରାଧିକରଣ ଦ୍ୱାରା ସହାୟତା ନମ୍ଘର 1500 ଏବଂ ଅନ୍ଲାଇନ୍ ଜରିଆରେ ଆଇନସେବା ଦରଖାସ୍ତ ଫର୍ମ ଦାଖଲ ସମ୍ବନ୍ଧରେ ସଚେତନ କରାଯାଇଥିଲା। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ 2 କଳା ବିଜ୍ଞାନ ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ଇନ୍ଷ୍ଟାଣ୍ଟ ପରୀକ୍ଷା ପାଇଁ ଆବେଦନ ଗତକାଲିଠାରୁ ଆରମ୍ଭ ହୋଇଛି। ଆସନୀ ଜୁନ୍ ମାସ 25 ଏବଂ 26 ତାରିଖରେ ଯୁକ୍ତ 2 ଇନ୍ଷ୍ଟାଣ୍ଟ ପରୀକ୍ଷା ଅନୁଷ୍ଠିତ ହେବ ଏବଂ ଜୁଲାଇ ମାସ 15 ତାରିଖରେ ଇନ୍ଷ୍ଟାଣ୍ଟ ପରୀକ୍ଷାଫଳ ପୋକାଶ ପାଇବ। ଅନ୍ୟପକ୍ଷରେ ଆସନ୍ତାକାଲିଠାରୁ ଯୁକ୍ତ 2 ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କର ଉତ୍ତର ଖାତାର ପୁନଃ ଯାଞ୍ଚ ଆରମ୍ଭ ହେବ। ଉତ୍ତର ଖାତା ପୁନଃ ମୂଲ୍ୟାୟନ ପାଇଁ ଆବେଦନ କରିଥିବା ଛାତ୍ରଛାତ୍ରୀଙ୍କୁ ଆସନ୍ତା ମାସ 5 ତାରିଖରୁ ଉତ୍ତର ଖାତା ଦେବା ଆରମ୍ଭ ହେବ। ଉତ୍ତର ଖାତାର ପୁନଃ ମୂଲ୍ୟାୟନ ଫଳ ଜୁଲାଇ ମାସ 15 ତାରିଖ ସୁଦ୍ଧା ଦିଆଯିବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ଅନ୍ତର୍ଜାତୀୟ ସମବାୟ ବର୍ଷ 2025ର ଉଦ୍ଦେଶ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଖୋର୍ଦ୍ଧା ରୋଡ୍ ଡିଭିଜନର ବିଭିନ୍ନ ରେଳ ଷ୍ଟେସନ୍ଗୁଡ଼ିକରେ ବ୍ୟାନର ଏବଂ ପୋଷ୍ଟର ପ୍ରଦର୍ଶନୀ କରାଯାଇଛି। ସମବାୟ କ୍ଷେତ୍ର ପାଇଁ ଜନସଚେତନତା ଏବଂ ଏହାର ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଏଥିରେ ପ୍ରଦର୍ଶନ କରାଯାଇଛି। ରେଳବାଇ ଇ ଟିକେଟ୍ରେ ଅନ୍ତର୍ଜାତୀୟ ସମବାୟ ବର୍ଷ 2025 ଲୋଗୋ ମଧ୍ୟ ପ୍ରଦର୍ଶନ କରାଯାଉଛି। ସୂଚନାଯୋଗ୍ୟ, ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କରିବାରେ ସମବାୟର ଭୂମିକା ଉପରେ ଧ୍ୟାନ ଦେବା ପାଇଁ ମିଳିତ ଜାତିସଂଘ 2025କୁ ଅନ୍ତର୍ଜାତୀୟ ସମବାୟ ବର୍ଷ ଭାବେ ଘୋଷଣା କରିଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ସମବାୟ ଏକ ଉନ୍ନତ ବିଶ୍ୱ ନିର୍ମାଣ କରେ। ପାଣିପାଗ, ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି। ଏହା ଧୀରେ ଧୀରେ ଉତ୍ତର ଦିଗକୁ ଗତି କରୁଛି। ଏହାର ପ୍ରଭାବରେ ଆସନ୍ତା 2 ଦିନ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଗଞ୍ଜାମ, ଗଜପତି, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁରରେ ବଜ୍ରପାତ ସହ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। କୃଷି ହେଉଛି ଭାରତର ଅର୍ଥନୀତିର ମେରୁଦଣ୍ଡ ଏବଂ କୃଷକମାନେ ଏହାର ଆତ୍ମା। ବିକଶିତ କୃଷି ସଂକଳ୍ପ ଅଭିଯାନର ଶୁଭାରମ୍ଭ କରି କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ଗ୍ରାମୀଣ ମହିଳାଙ୍କର ସ୍ଥାୟୀ ବିକାଶର ରଣନୀତି ପାଲଟିଛି ଲକ୍ଷ୍ୟପତି ଦିଦି ଯୋଜନା, କହିଲେ ମୁଖ୍ୟମନ୍ତ୍ରୀ। କୃତ୍ରିମ ବୁଦ୍ଧିମତା ଆଧାରିତ ନୀତି ପ୍ରବର୍ତ୍ତନ ଓଡ଼ିଶାରେ ହେଲା ଦେଶର ପ୍ରଥମ ରାଜ୍ୟ ଏବଂ ଶୀତଳଷଷ୍ଠୀ ଯାତ୍ରାକୁ ନେଇ ସମ୍ବଲପୁର ସହର ଚଳଚଞ୍ଚଳ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।